ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 6.25% ରେପୋରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଲୋକସଭାରେ 2025-26 ସାଧାରଣ ବଜେଟ୍ ଉପରେ ଆଲୋଚନା ଆରମ୍ଭ। ପ୍ରୟାଗରାଜ ମହାକୁମ୍ଭରେ ଆଜି ପ୍ରସିଦ୍ଧ କଳାକାରମାନଙ୍କୁ ନେଇ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। 6,390 ଜଣଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ ଓଡ଼ିଶା ସରକାର। ଏବଂ ଚେନ୍ନାଇ ଓପନ୍ ଟେନିସ୍ ଫାଇନାଲରେ ଆଜି ସନ୍ଧ୍ୟାରେ ଚ୍ୟାଲେଞ୍ଜର ପର୍ଯ୍ୟାୟରେ ଖେଳିବେ ଦୁଇ ଭାରତୀୟ ପୁରୁଷ ଯୋଡ଼ି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ 5 ବର୍ଷ ପରେ ରେପୋରେଟ୍କୁ 6.50%ରୁ 6.25%କୁ ହ୍ରାସ କରିଛି। ମୁମ୍ବାଇଠାରେ ତିନିଦିନିଆ ବୈଠକ ପରେ ଆଜି ଆର୍ବିଆଇ ଗଭର୍ଣ୍ଣର ଏହି ବିଷୟ ଘୋଷଣା କରି କହିଛନ୍ତି, ରେପୋରେଟ୍ରେ 25 ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି। ରେପୋରେଟ୍ ହ୍ରାସ ପାଇବା ପରେ ଷ୍ଟାଣ୍ଡିଂ ଡିପୋଜିଟ୍ ସୁବିଧା 6% ଧାର୍ଯ୍ୟ କରାଯାଇଥିବା ବେଳେ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫାସିଲିଟି ଓ ବ୍ୟାଙ୍କ ରେଟ୍ 6.50% ରହିବ ବୋଲି କୁହାଯାଇଛି।
Real GDP growth for the current year is estimated at 6.4%. The numbers were released by MOSPI. Economic activity is expected to improve in the coming year. Agricultural activity remains upbeat. Manufacturing activity is expected to recover gradually in the second half of this year and beyond. Business expectations remain upbeat. Services sector activity continues to be resilient.
ସୂଚନାଯୋଗ୍ୟ, 2020 ମେ ମାସରେ ଶେଷଥର ପାଇଁ ସୁଧହାର ହ୍ରାସ ପାଇବା ପରେ 25 ବେସିସ୍ ପଏଣ୍ଟ ରେପୋରେଟ୍ ହ୍ରାସ କରାଯାଇ ଏହାକୁ 6.25% କରାଯାଇଛି। ଅନ୍ୟପକ୍ଷରେ 2023 ଫେବୃଆରୀରେ ରେପୋରେଟ୍କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇ 6.50% କରାଯାଇଥିଲା। ଶ୍ରୀ ମାଲହୋତ୍ରା କହିଛନ୍ତି, ମୁଦ୍ରାସ୍ଫୀତି ହ୍ରାସ ପାଇଛି ଏବଂ 2025-26 ଆର୍ଥିକ ବର୍ଷରେ ଏହା ଆହୁରି ହ୍ରାସ ପାଇବ। ଠକେଇ ରୋକିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି।
The surge in digital frauds is a matter of concern. The Reserve Bank has been taking various measures to enhance digital security in the banking and payments system. Introduction of additional factor of authentication for digital payments is one such measure. It is now proposed to extend this to online international digital payments made to offshore merchants who are enabled for such authentication.
ଆକଳନ ଅନୁଯାୟୀ ଜିଡିପି ଅଭିବୃଦ୍ଧି 6.4% ରହିବ ବୋଲି ଆକଳନ କରାଯାଇଥିବା ବେଳେ ଆସନ୍ତା ବର୍ଷ ଅର୍ଥନୈତିକ କାର୍ଯ୍ୟକଳାପରେ ସୁଧାର ଆସିବ। ପୂର୍ବରୁ ଜିଡିପି ଅଭିବୃଦ୍ଧି 6.6% ରହିବା ନେଇ ଆକଳନ କରାଯାଇଥିଲା। ଅନ୍ୟପକ୍ଷରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବ୍ୟାଙ୍କଗୁଡ଼ିକ ନିମନ୍ତେ ଜିଡିପି ଆକଳନକୁ 6.9%ରୁ 6.7%କୁ ହ୍ରାସ କରାଯାଇଛି। ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି। ଲୋକସଭାରେ ଆଜି 2025-26 ସାଧାରଣ ବଜେଟ୍ ଉପରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସ ସାଂସଦ ଧର୍ମବୀର ଗାନ୍ଧି ଅଭିଯୋଗ କରିଛନ୍ତି, ଦେଶ ସମ୍ମୁଖୀନ ହେଉଥିବା କୃଷି ସମସ୍ୟାଗୁଡ଼ିକର ସମାଧାନ ଦିଗରେ କେନ୍ଦ୍ରୀୟ ବଜେଟ୍ ବିଫଳ ହୋଇଛି। ଶ୍ରୀ ଗାନ୍ଧି କହିଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରତି ସରକାର ବଜେଟ୍ରେ ଧ୍ୟାନ ଦେଇନାହାନ୍ତି। ଦେଶରେ ଗୁଣାତ୍ମକ ଶିକ୍ଷା ମହଙ୍ଗା ହେବାରେ ଲାଗିଛି ଏବଂ ଗରିବ ଅବହେଳିତମାନେ ଏଥିରୁ ବଞ୍ଚିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦେଶରେ କର୍କଟ ରୋଗର ମୁକାବିଲା ନିମନ୍ତେ ଅଧିକ ପ୍ରୟାସ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି ବିଜେପିର ରାଓ ରାଜେନ୍ଦ୍ର ସିଂହ କହିଛନ୍ତି, କେନ୍ଦ୍ରୀୟ ବଜେଟ୍ ଗରିବ କୃଷକ ଏବଂ ମହିଳାଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦେଇଛି। ସେ କହିଛନ୍ତି, ସରକାର କୃଷକମାନଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି ଏବଂ ସେମାନଙ୍କ ଉନ୍ନତି ନିମନ୍ତେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ବଜେଟ୍ ଉପରେ ଆଲୋଚନା ଜାରି ରହିଛି। ବିଜେପିର ବରିଷ୍ଠ ନେତା ତଥା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟି କାମେଶ୍ୱର ଚୌପାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଶ୍ରୀ ଚୌପାଲ ଜଣେ ସମର୍ପିତ ରାମଭକ୍ତ ଥିଲେ ଏବଂ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣରେ ତାଙ୍କ ଅବଦାନ ମୂଲ୍ୟବାନ ଥିଲା। ଦଳିତ ପୃଷ୍ଠଭୂମିରୁ ଆସିଥିବା ଶ୍ରୀ ଚୌପାଲ ସମାଜର ବଞ୍ଚିତ ସମ୍ପ୍ରଦାୟର କଲ୍ୟାଣ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରୟାଗରାଜର ମହାକୁମ୍ଭରେ ଆଜି ସନ୍ଧ୍ୟାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦେଶର ପ୍ରସିଦ୍ଧ କଳାକାରମାନେ ସଙ୍ଗୀତ, ନୃତ୍ୟ ଓ କଳାର ଭବ୍ୟ ଉପସ୍ଥାପନା କରି ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବେ। ମହାକୁମ୍ଭ 2025 କେବଳ ଭକ୍ତି ଓ ବିଶ୍ୱାସର ଏକ ମହାନ ପର୍ବ ନୁହେଁ, ବରଂ ଭାରତୀୟ ସଂସ୍କୃତି, ସଙ୍ଗୀତ, ନୃତ୍ୟ ଓ ସାହିତ୍ୟ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ଭାବେ ଆଦୃତି ଲାଭ କରିଛି। ଗଙ୍ଗାମଣ୍ଡପରେ ଆଜି ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପ୍ରଦର୍ଶିତ କରିବା ସହ ଉଭୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ଆଧ୍ୟାତ୍ମିକ ଭାବନାକୁ ଜାଗ୍ରତ କରିବ। ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲ ମାନସିଂ ଓ ଡୋନା ଗାଙ୍ଗୁଲି, ଗାୟିକା କବିତା କ୍ରିଷ୍ଣମୂର୍ତ୍ତି, ହରିହରଣ ଓ ସୁରେଶ ୱାଡକରଙ୍କ ଭଳି ପ୍ରସିଦ୍ଧ କଳାକାରମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହାଛଡ଼ା ବିଭିନ୍ନ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରାର ବିଶିଷ୍ଟ କଳାକାରମାନେ ମଧ୍ୟ ମହାକୁମ୍ଭରେ ସଙ୍ଗୀତ ପରିବେଷଣ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2026 ଆର୍ଥିକ ବର୍ଷ ପାଇଁ H-1B ଭିସା ପାଇଁ ଆସନ୍ତା ମାର୍ଚ୍ଚ 7 ତାରିଖରୁ 24 ତାରିଖ ମଧ୍ୟରେ ପ୍ରାରମ୍ଭିକ ପଞ୍ଜୀକରଣ ଆରମ୍ଭ ହେବ। ଆମେରିକାର ନାଗରିକତ୍ୱ ଏବଂ ଭିସା ସମ୍ବନ୍ଧୀୟ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ଭାବ୍ୟ ଆବେଦନକାରୀ ଏବଂ ପ୍ରତିନିଧିମାନେ ଇଲେକ୍ଟ୍ରୋନିକ୍ ଭାବେ ପଞ୍ଜୀକରଣ କରିବା ପାଇଁ ପଞ୍ଜୀକରଣ ଶୁଳ୍କ ପୈଠ କରିବେ। ସୂଚନା ମୁତାବକ 2026 ଆର୍ଥିକ ବର୍ଷ ନିମନ୍ତେ ଆରମ୍ଭ ହୋଇଥିବା ହିତାଧିକାରୀ ଚୟନ ପ୍ରକ୍ରିୟା 2025 H-1B ଭିସା ତଥ୍ୟ ଅନୁଯାୟୀ କରାଯିବ। H-1B ଭିସା ହେଉଛି ଏକ ଅଣପ୍ରବାସୀ ଭିସା, ଯାହା ଆମେରିକୀୟ କମ୍ପାନୀଗୁଡ଼ିକୁ ବିଦେଶୀ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ସୁବିଧା ପ୍ରଦାନ କରିଥାଏ। ତେବେ ଏହି ଭିସାର ମୁଖ୍ୟ ହିତାଧିକାରୀ ହେଉଛନ୍ତି ଭାରତୀୟ। ଏହି ନିୟମ ଅନୁଯାୟୀ ପ୍ରତ୍ୟେକ ବର୍ଷ 65,000 ଉଚ୍ଚଶିକ୍ଷାପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଭିସା ନେବାକୁ ପଡ଼ିଥାଏ। ଅନେକ ବିରୋଧୀ ସଦସ୍ୟ ଆଜି ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କ ଦ୍ୱାରା ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଅଟକ ରଖିବା ପ୍ରସଙ୍ଗରେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଡିଏମ୍କେ ସାଂସଦ ଦୟାନିଧି ମାରାନ, କଂଗ୍ରେସ ସାଂସଦ ହିବିଡେନ୍, ଆର୍ଜେଡି ନେତା ମନୋଜ ଝା, ସିପିଆଇର ପି ସନ୍ତୋଷ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ। ପ୍ରାୟ 97 ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା କର୍ତ୍ତୃପକ୍ଷ ଗିରଫ କରିଛନ୍ତି ଏବଂ ସେମାନଙ୍କୁ ଫେରାଇ ଅଣାଯିବା ଉଚିତ ବୋଲି ଡିଏମ୍କେ ସାଂସଦ କହିଛନ୍ତି। ପରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଯାଇଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରସ୍ଥିତ ୟୁନିଟ୍ 3 କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ନିଯୁକ୍ତି ମେଳାରେ ବିଭିନ୍ନ ବିଭାଗର 6,390 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ 2767 ଜଣ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନିମନ୍ତେ 894 ଜଣ ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ। ସେହିପରି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର 1,798 ଜଣ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର 28 ଜଣ କନିଷ୍ଠ ଶିକ୍ଷା ସହାୟକ, ଶିକ୍ଷା ନିର୍ଦ୍ଦେଶାଳୟର 27 ଜଣ, ମାଧ୍ୟମିକ ଶିକ୍ଷା ପରିଷଦର 18 ଜଣ, ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ 2 ଜଣ ସମୀକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରିବେ। ବିକଶିତ ଭାରତ ଗଠନ ଲକ୍ଷ୍ୟରେ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ନିର୍ମାଣ ସହ ଯୁବଶକ୍ତିଙ୍କୁ ସୁଯୋଗ ଦେବା ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆଜି କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି। ଏହି ଦିନିକିଆ ଗସ୍ତ ଅବସରରେ ଶ୍ରୀ ଧଙ୍କଡ଼ ରାନେନ୍ ବେନୁର୍ସ୍ଥିତ କର୍ଣ୍ଣାଟକ ବୈଭବ ସାହିତ୍ୟ ଓ ସାଂସ୍କୃତିକ ମହୋତ୍ସବର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଚେନ୍ନାଇ ଓପନ୍ ଟେନିସ୍ର ଫାଇନାଲ୍ ଚ୍ୟାଲେଞ୍ଜର ପର୍ଯ୍ୟାୟ ପାଇଁ ଆଜି ସନ୍ଧ୍ୟାରେ 2 ଭାରତୀୟ ପୁରୁଷ ଯୋଡ଼ି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ପ୍ରଥମ ସେମିଫାଇନାଲ୍ରେ ସାକେତ ମାଇନେନି ଓ ରାମକୁମାର ରାମନାଥଙ୍କ ଯୋଡ଼ି ତାଇୱାନର ରେ ହୋ ଏବଂ ଅଷ୍ଟ୍ରେଲିଆର ମାଥ୍ୟୁ କ୍ରିଷ୍ଟୋଫର ରୋମିଓଜ୍ଙ୍କ ସହ ମୁକାବିଲା କରିବେ। ଭାରତୀୟ ସମୟ ଅପରାହ୍ନ 3:30 ଖେଳ ଆରମ୍ଭ ହେବ। ଦ୍ୱିତୀୟ ସେମିଫାଇନାଲ୍ରେ ଅନ୍ୟ ଏକ ଭାରତୀୟ ଯୋଡ଼ି ଜୀବନ ନେଦୁନ୍ ଚେଜିଆନ୍ ଓ ବିଜୟ ସୁନ୍ଦର ପ୍ରଶାନ୍ତ ଜାପାନର ଯୋଡ଼ି ସିନ୍ତାର ମୋଚି କୁଜି ଓ କାଇଟୋ ଉସୁଗିଙ୍କ ସହ ମ୍ୟାଚ୍ ଖେଳିବେ। ଏହି ମ୍ୟାଚ୍ ଅପରାହ୍ନ 4:40 ଆରମ୍ଭ ହେବ। 6.25%କୁ ରେପୋରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଲୋକସଭାରେ 2025-26 ସାଧାରଣ ବଜେଟ୍ ଉପରେ ଆଲୋଚନା ଆରମ୍ଭ। ପ୍ରୟାଗରାଜ ମହାକୁମ୍ଭରେ ଆଜି ପ୍ରସିଦ୍ଧ କଳାକାରମାନଙ୍କୁ ନେଇ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। 6,390 ଜଣଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ ଓଡ଼ିଶା ସରକାର ଏବଂ ଚେନ୍ନାଇ ଓପନ୍ ଟେନିସ୍ ଫାଇନାଲ୍ରେ ଆଜି ସନ୍ଧ୍ୟାରେ ଚ୍ୟାଲେଞ୍ଜର ପର୍ଯ୍ୟାୟରେ ଖେଳିବେ 2 ଭାରତୀୟ ପୁରୁଷ ଯୋଡ଼ି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।